ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର, ପହିଲା ମୁଖ୍ୟ ଖବର। ବିଜେପିର ବରିଷ୍ଠ ନେତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ କିଛି ସମୟ ଆଉଥରୁ ଓଡ଼ିଶା ନ ପହଞ୍ଚବେ, ଭୁବନେଶ୍ୱର ନୁ କରିବେ ରୋଡ୍ ଶୋ। ପବିତ୍ର ଅକ୍ଷି ତୃତୀୟାଥି ଶ୍ରୀକ୍ଷେତ୍ର ପୁରୀନୁ ଅନୁକୂଳ ହେଲା ମହାପୁରୁମାନଙ୍କର ରଥ ତିଆରି କାମ। ରାଜ୍ୟର ଭିନ୍ ଭିନ୍ ଜାଗାନୁ କରାଗଲା ଅକ୍ଷିମୁଠି ଅନୁକୂଳ। ଶୀତଳଷଷ୍ଠୀ ଯାତ୍ରା ଲାଗି ଉଠିଲା ଥାଲ। ଓଡ଼ିଶା ହାଇକୋର୍ଟ ସହିତ ଭିନ୍ ଭିନ୍ ଅଦାଲତନୁ ଆଇବାକେଲ ହେବା ରାଷ୍ଟ୍ରୀୟ ଲୋକ ଅଦାଲତ। ଆଉ ରାଜ୍ୟ ଆଇବା ପାଞ୍ଚ ଦିନ ତକ ନାଇଁ ବଦଲେ ପାକ, କେତେଟା ଜାଗାନୁ ବର୍ଷାର ସମ୍ଭାବନା। ବିଜେପିର ବରିଷ୍ଠ ନେତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ କିଛି ସମୟ ଆଉଥରୁ ଓଡ଼ିଶା ନ ପହଞ୍ଚବେ। ଦୁଇଦିନିଆ ଓଡ଼ିଶା ଗସ୍ତେ ଆସିକରି ପ୍ରଧାନମନ୍ତ୍ରୀ ଆଜି ଭୁବନେଶ୍ୱର ନ ଗୋଟେ ରୋଡ୍ ଶୋ ଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ମୋଦିଙ୍କ ରୋଡ୍ ଶୋ ମାଷ୍ଟର କ୍ୟାଣ୍ଟିନ୍ ଛକନୁ ବାହାରିକରି ବାଣୀବିହାର ତକ ଯିବା। ଏଥିଲାଗି କମିଶନରେଟ୍ ପୁଲିସ୍ ତରଫ 55 ପ୍ଲାଟୁନ୍ ପୁଲିସ୍ ଫୋର୍ସ ବ୍ୟବସ୍ଥା କରାଯାଇଛି। ଏତାର ସହିତ 350 ଜଣ ପୁଲିସ୍ ଅଧିକାରୀ ମୁତୟନ ହୋଇଛନ୍। ରୋଡ୍ ଶୋ ଉତରୁ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ରାତି ରହିବେ। ସେନ୍ତା ଏବାକାଲ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସକାଳର 9 ବଜେ ଫୁଲବାଣୀ ଷ୍ଟାଡିୟମ୍ରୁ ଗୋଟେ ନିର୍ବାଚନୀ ସଭାତି ଯୋଗ ଦେବେ। ଏତା ଋତୁରୁ ଦିନର 11 ବଜେ ବଲାଙ୍ଗୀର ପଥରଚେପା ପଡ଼ିଆନ ଆର୍ ଦିନର 12 ବଜେ ବରଗଡ଼ର ବିକାଶ ଭିଣ୍ଟେଜ୍ଠାରେ ନିର୍ବାଚନୀ ସଭାତି ଯୋଗ ଦେବାର କାର୍ଯ୍ୟସୂଚୀ ରହିଥିବାର ସୂଚନା ମିଳିଛି। ପ୍ରଧାନମନ୍ତ୍ରୀଙ୍କର ଗସ୍ତକେ ନଜରଥି ରଖିକରି ଇ ସବୁ ଜାଗାମାନଙ୍କେ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରାଯାଇଛି। ଆଜି ପବିତ୍ର ଅକ୍ଷି ତୃତୀୟ ଅବସରରେ ଶ୍ରୀକ୍ଷେତ୍ର ପୁରୀନୁ ରଥ ତିଆରି କାମର ଅନୁକୂଳ ହୋଇଛି। ସେବାୟତମାନେ ବେଲବୁଡ଼େ ମହାପୁରୁମାନଙ୍କର ଆଜ୍ଞାମାଳ ଧରିକରି ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗାଡ଼େ ଥିବାର ତିନିଖଣ୍ଡ ଧୌରା କାଟକେ ପୂଜାର୍ଚ୍ଚନା କରିଛନ୍। ପୂଜା ପଣ୍ଡା ସେବକମାନେ ଆଜ୍ଞାମାଳ ନେଇକରି ଯିବାର ବେଳେ ମଣି ବିମାନ୍ଥି ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଆର୍ ପାଲିଙ୍କିଥି ରାମ ଆଉ କୃଷ୍ଣ ବିଜେ କରିଛନ୍। ସେଆଡ଼େ ରଥ ତିଆରି ଲାଗି ଶ୍ରୀନଅର ଆଗାଡ଼େ ଛାମୁଡ଼ିଆ ପକାଯାଇକରି ରଥଖଳା ତିଆରି ସରିଛି। ବିଧି ଅନୁସାରେ 12 ଫୁଟିଆ ତିନିଖଣ୍ଡ ଧୌରା କାଟକେ ଆଜି ସ୍ନାନ କରାଯାଇଛି। ଦେଉଳ ପୁରୋହିତଙ୍କ ସହିତ ସ୍ତ୍ରୀୟ ବ୍ରାହ୍ମଣମାନେ ରଥ ଅନୁକୂଳର ହୋମ କରୁଛନ୍। ଏ ଅବସରରେ ରଥ ତିଆରି କାମଥି ନିୟୋଜିତ ହେବାରକେ ଥିବାର ବିଶ୍ୱକର୍ମା ଆର୍ ଅଲଗା ସେବକମାନଙ୍କର ଶାଢ଼ୀ ବନ୍ଧା ପର୍ବ ହେବା। ସେନ୍ତା ପୁରୀନୁ ଆଜିଠାନୁ 21 ଦିନିଆ ଚନ୍ଦନଯାତ୍ରା ମୁହଁ ହେଉଛି। ଚନ୍ଦନଯାତ୍ରା ଲାଗି ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଆର୍ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ ନରେନ୍ଦ୍ର ପୁଷ୍କରିଣୀନ ଚାପ ଖେଳିବେ। ପବିତ୍ର ଅକ୍ଷି ତୃତୀୟା ତିଥିଥି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଥାଲୁଠା ଆଜି ହୋଇଯାଇଛି। ସହରର ନନ୍ପଡ଼ାର ବମ୍ବରାଟ ବାଲୁଙ୍କେଶ୍ୱର ବାବା ଆର୍ ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କର ଥାଳଉଠା ରୀତିନୀତି ଅନୁସାରେ ହୋଇଯାଇଥିବାର ବେଳେ ମୁଦିପଡ଼ାର ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କର ମନ୍ଦିର ସହିତ ଅଲଗା ଶିବମନ୍ଦିରମାନଙ୍କେ ଭିଲ୍ ଥାଳଉଠା ହେଉଛି। ଏ ଅବସରରେ ଏ ବଛର କନ୍ୟା ପିତାମାତା, ସ୍ଥାନୀୟ ବୁଦ୍ଧିଜୀବୀ, ମନ୍ଦିର ଆଉ ଯାତ୍ରା କମିଟିର କର୍ମକର୍ତ୍ତା ଥାଇକରି ଥାଲ ଉଠାଯାଇଥିଲା ଆଉ ଯାତ୍ରା ଲାଗି ଚାନ୍ଦା ସଂଗ୍ରହ ଆରମ୍ଭ ହୋଇଥିଲା। ଏଣୁ ଜଣେ ଦେଇଯାଇପାରେ ଯେ ଆଇବା ମାସ 10 ତାରିଖ ଦିନ ଶିବ ବିବାହ ଆଉ 11 ତାରିଖ ରାତିଥି ଦେବଦମ୍ପତିଙ୍କର ବିବାହ ଶୋଭାଯାତ୍ରା ବାହାରବା। ଆଜି ପବିତ୍ର ଅକ୍ଷି ତୃତୀୟା ବୈଶାଖ ମାସ ଉଜ୍ଜଲ ପଖର ତୃତୀୟା ତିଥିକେ ଶୁଭ ଦିନ ଭାବେ ଗଣନା କରାଯାଇକରି ଭିନ୍ ଭିନ୍ ଶୁଭ କାମର ମୂଲ କରାଯାଏସି। ଏହି କୃଷିଭିତ୍ତିକ ପର୍ବଥି ଚାଷୀମାନେ ଅକ୍ଷିମୁଠି ଛୁଇଁଛନ୍। ଅକ୍ଷି ତୃତୀୟା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଓଡ଼ିଶା ଓ ଓଡ଼ିଆ ସଂସ୍କୃତି ଲାଗି ଅକ୍ଷି ତୃତୀୟା ଗୋଟେ ଖାସ୍ ଦିନ। ଇ ଦିନ ଅକ୍ଷିମୁଠି ଛୁଇଁବାର ସହିତ ଚାଷୀମାନେ ବିହନ ବୁନ୍ବାର ମୂଲ କରିଥିସନ୍। ଇ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଲାଗି ରଥ ତିଆରି ମୂଲ ହୋଇଥିସି ବୋଲି ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମଥି କହିଛନ୍। ରାଜ୍ୟପାଳ ରଘୁବର ଦାସ ରାଜ୍ୟବାସୀଙ୍କୁ ଅକ୍ଷୟ ବୈଭବ ଆଉ ସମୃଦ୍ଧିର ପର୍ବ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାବାର ସହିତ ମା ଲକ୍ଷ୍ମୀ ସମସ୍ତଙ୍କୁ ସୁଖ ସୌଭାଗ୍ୟ ଆଉ ସମୃଦ୍ଧି ଦଉନ୍ ବୋଲି କାମନା କରିଛନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅକ୍ଷି ତୃତୀୟା ଅବସରରେ ଶୁଭେଚ୍ଛା ଆଉ ଅଭିନନ୍ଦନ ଜଣାଇଛନ୍। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦନୁ ଚାଷୀ ଭାଇମାନଙ୍କର ଅକ୍ଷିମୁଠି ଅନୁକୂଳ ଶୁଭ ହେବ ବୋଲି ସେ ତାଙ୍କର ବାର୍ତ୍ତାଥି କହିଛନ୍। ଏ ବଛର ଭଲ ଫସଲ ସମସ୍ତଙ୍କର ଜୀବନଥି ସୁଖ ସମୃଦ୍ଧି ଆଣିଦେବ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍। ପବିତ୍ର ଅକ୍ଷୟ ତୃତୀୟା ଅବସରରେ କେନ୍ଦ୍ରମନ୍ତ୍ରୀ ଆଉ ସମ୍ବଲପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ହୀରାକୁଦ ପାଖର ସାପଲହରା ଗାଁନୁ ଜମିଥି ଧାନ ବୁନିକରି ଅକ୍ଷିମୁଠି ଛୁଇଁଛନ୍। ସେନ୍ତା ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଭିଲ୍ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ଢୋର୍ରୋପାୟନ ଗାଁନୁ ଅକ୍ଷିମୁଠି ଛୁଇଁଛନ୍। ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରନ ଜିଲ୍ଲାସ୍ତରୀୟ କୃଷକ ଦିବସ ଅବସରରେ ଅତିରିକ୍ତ ଜିଲ୍ଲାପାଳ ମୁଠି ଅନୁକୂଳ କରିଛନ୍। ବୌଦ୍ଧ ଜିଲ୍ଲା ପାଲଝରଠାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରନୁ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଆର୍ କୃଷକ ଦିବସ ପାଳିତ ହୋଇଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇ ବଛର ଦୁଇ ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ ଆଇବା କେଲ୍ ହେବା। ଓଡ଼ିଶା ହାଇକୋର୍ଟ ସହିତ ରାୟ ଯାଇଥିବାର ଭିନ୍ ଭିନ୍ ଅଦାଲତମାନଙ୍କେ ଆପୋଷ ବୁଝାମଣା ଜରିଏ ମାମଲାମାନଙ୍କର ସମାଧାନ କରାଯିବା। କଟକ ରାଜ୍ୟ ଆଇନସେବା ପ୍ରାଧିକରଣ ତରଫୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶା ହାଇକୋର୍ଟ ସହିତ ଭିନ୍ ଭିନ୍ ଅଦାଲତମାନଙ୍କେ ଆଇବା କେଲ୍ ପାଖାପାଖି ଦେଢ଼ ଲାଖ ନୁ ଏକା ମାମଲା ଲୋକ ଅଦାଲତ ଶୁଣାଣି ଲାଗି ତାଲିକାଭୁକ୍ତ କରାଯାଇଛି। ସବୁ ଅଦାଲତନ ମାମଲାମାନଙ୍କର ସିଧାସଳଖ ଶୁଣାଣି କରାଯିବା। ହାଇକୋର୍ଟନୁ ସାତଜଣ ବିଚାରପତି ଭିନ୍ ଭିନ୍ ମାମଲାର ଶୁଣାଣି କରିବେ। ପୂର୍ବତଟ ରେଳପଥ ତରଫୁ ଯାତ୍ରୀମାନଙ୍କର ସୁବିଧାକେ ନଜରଥି ରଖିକରି ଖରାଦିନିଆ ସ୍ୱତନ୍ତ୍ର ଟ୍ରେନ୍ ଛଡ଼ା ଆହୁରି ଅତ୍କା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାର ଲାଗି ଯୋଜନା କରାଯାଇଛି। ଗଲା 8 ତାରିଖନୁ ଚଳାଚଳ ମୂଲ କରିଥିବାର ଭୁବନେଶ୍ୱର ମୁମ୍ବାଇ ଏଲ୍ଟିଟି ଫି ବୁଧବାର ଦିନ ଆଇବା 26 ଜୁନ୍ ତକ୍ ଚାଲ୍ବା। ସେନ୍ତା ବ୍ରହ୍ମପୁର ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ୍ ବ୍ରହ୍ମପୁରନୁ ଆଇବା 12 ଆର୍ 15 ତାରିଖ ଆର୍ ସିକନ୍ଦରାବାଦନୁ ଆଇବା 11 ଆର୍ 14 ତାରିଖ ଦିନ ଚାଲ୍ବା। ଚେନ୍ନାଇ ଏଗମୋର ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ଇ ମାସର 18 ଆଉ ଆଇବା ମାସର 7 ତାରିଖ ଚେନ୍ନାଇର ଏଗମୋରନୁ ବାହାରବା। ଇ ଟ୍ରେନ୍ ଇ ମାସର 19 ତାରିଖ ଆଉ ଜୁନ୍ 8 ତାରିଖ ଦିନ ସମ୍ବଲପୁରନୁ ଚେନ୍ନାଇ ଏଗମୋରକେ ଯିବା। ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରବାର ଛଡ଼ା ପୂର୍ବତଟ ରେଳପଥର ଚାହିଦା ଥିବା ଲୋକପ୍ରିୟ ଟ୍ରେନ୍ମାନଙ୍କେ ଅତ୍କା କୋଚ୍ ଲଗାଯିବା ବୋଲି ସୂଚନା ମିଳିଛି। ରାଜ୍ୟ 4 ନମ୍ବର ଆର୍ ଦେଶେ 7 ନମ୍ବର ଖେପ୍ ନିର୍ବାଚନ ଲାଗି ଆଇବା ମାସ 1 ତାରିଖ ଦିନ ଭୋଟ୍ ହେବା। ଏଥିଲାଗି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଇ କ୍ଷେପେ ମୟୂରଭଞ୍ଜ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଆର୍ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଆଉ ଇତାର ଅଧୀନତି ଥିବାର 42ଟା ବିଧାନସଭା ଆସନ ଲାଗି ଭୋଟ୍ ହେବା। ଆଇବା 14 ତାରିଖ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ରହିଥିବାର ବେଳେ 15 ତାରିଖ ଦିନ ନାମାଙ୍କନ ପତ୍ର ଯାଞ୍ଚ ଆଉ 17 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ଶେଷ ଦିନ ରହିଛି। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫୁ ଭୁବନେଶ୍ୱରଠାରେ ଓଡ଼ିଶା ଶିକ୍ଷା ସେବା ଅଧିକାରୀମାନଙ୍କର ପ୍ରବେଶକାଳୀନ ତାଲିମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଶିକ୍ଷା ସେବା ଅଧିକାରୀମାନେ ଭିନ୍ ଭିନ୍ କ୍ଷେତ୍ରନୁ ପହେଲା ନିଜର କର୍ତ୍ତବ୍ୟ ବିଷୟ ଜାଣିବାର୍କେ ବିଭାଗୀୟ କମିଶନର ଆର୍ ଶାସନ ସଚିବ ଅଶ୍ୱତୀ ଏସ୍ ଆହ୍ୱାନ ଦେଇଛନ୍। ତାଲିମ ନେଇଥିବାର ଅଧିକାରୀମାନଙ୍କର ଭିତରେ ଭିନ୍ ଭିନ୍ ଶିକ୍ଷଣ ଉପରେ ପରୀକ୍ଷା କରାଯାଇକରି କୃତି ସେବା ଅଧିକାରୀମାନଙ୍କୁ ମାନପତ୍ର ଫଳକ ଆଉ ଟ୍ରଫି ଦେଇକରି ଉତ୍ସାହିତ କରାଯାଇଥିଲା। ରଥଯାତ୍ରା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଦରବ ଆର୍ ଅଳଙ୍କାର ଗନ୍ତି କରାଯିବା ବୋଲି ରତ୍ନଭଣ୍ଡାର ତାଲିକା ପ୍ରସ୍ତୁତି ତଦାରଖ କମିଟି ନିଷ୍ପତ୍ତି ନେଇଛି। ରଥଯାତ୍ରା ବେଳେ ଶ୍ରୀମନ୍ଦିରକେ ଭକ୍ତମାନେ ନାଇଁ ଆସୁଥିବାରୁ ଇ ସମିଆତି ରତ୍ନଭଣ୍ଡାର ଦରବ ଆର୍ ଅଳଙ୍କାର ଗନ୍ତି କରିବା ଠିକ୍ ସମୟ ଆଏ ବୋଲି କମିଟି ତରଫୁ କୁହାଯାଇଛି। ଏତାର ସହିତ ଗନ୍ତି ପ୍ରକ୍ରିୟାଥି ନୂଆ ଜ୍ଞାନକୌଶଳକେ ବ୍ୟବହାର କରିବାରକେ ବୈଠକଟି ଆଲୋଚନା ହୋଇଥିଲା। କମିଟିର ଅଧ୍ୟକ୍ଷ ଆର୍ ସୁପ୍ରିମକୋର୍ଟର ଆଗର ବିଚାରପତି ଜଷ୍ଟିସ୍ ଅରିଜିତ ପ୍ରସାଦଙ୍କର ଅଧ୍ୟକ୍ଷତାରେ ହୋଇଥିବା ରତ୍ନଭଣ୍ଡାର ତାଲିକା ପ୍ରସ୍ତୁତି ତଦାରଖ କମିଟିର 2 ନମ୍ଘର ବୈଠକ ଗଲାକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟନୁ ହୋଇଯାଇଛି। ବୈଠକଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଆର୍ ଏଏସ୍ଆଇ ଅଧିକାରୀମାନେ ଉପସ୍ଥିତ ଥିଲେ। ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କେ ଛାତ୍ରୀ ଆଉ କାର୍ଯ୍ୟରତ ମହିଳାମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବାରକେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ତରଫୁ ମାର୍ଗଦର୍ଶିକା ଜାରି କରାଯାଇଛି। ଉଚ୍ଚଶିକ୍ଷାନୁଷ୍ଠାନମାନେ ନିଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଆଇସିସି ଗଠନ କରିବେ। ଏତାର ସହିତ ମହିଳାମାନଙ୍କ ଲାଗି ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କେ ସ୍ୱତନ୍ତ୍ର ମହିଳା ସେଲ୍ ଗଠନ କରାଯିବ ବୋଲି କୁହାଯାଇଛି। ଏହି ବାବଦେ ଉଚ୍ଚଶିକ୍ଷାନୁଷ୍ଠାନ ତରଫୁ କ୍ୟାମ୍ପସ୍ମାନଙ୍କେ ପିଲାମାନଙ୍କୁ ସଚେତନ କରିବାର ଲାଗି ବ୍ୟାନର ଆର୍ ପୋଷ୍ଟର ଲଗାଯିବା। ନୋଟିସ୍ ବୋର୍ଡଥି ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନଙ୍କର ଯୋଗାଯୋଗ ନମ୍ଘର ଆର୍ ସୂଚନା ରହିବା। ୟୁଜିସି ତରଫୁ ଜାରି ହୋଇଥିବା ସବୁ ମାର୍ଗଦର୍ଶିକାକେ ପୋର୍ଟାଲଥି ଅପ୍ଲୋଡ଼ କରାଯିବା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପରିଚାଳିତ 10 ଆଉ 12 କ୍ଲାସ୍ ପରୀକ୍ଷାଫଲ ଆଇବା 20 ତାରିଖ ଉତାରୁ ବାହାରବା। ଏହି ବାବଦେ ବୋର୍ଡ ତରଫୁ ୱେବ୍ସାଇଟ୍ଥି ସୂଚନା ଦିଆଯାଇଛି। ସିଆଡ଼େ ଏ ବଛର ମେରିଟ୍ ଲିଷ୍ଟ ନାଇଁ ବାହାରେ। ଦେଶର ମୋଟ 39 ଲକ୍ଷ ଛାତ୍ରଛାତ୍ରୀ 10 ଆଉ 12 କ୍ଲାସ୍ ପରୀକ୍ଷା ଦେଇଛନ୍। ପାଣିପାଗ ରାଜ୍ୟ ଆଇବା 5 ଦିନ ତକ୍ ପାଗ ବଦଳିବାର ସମ୍ଭାବନା ନାଇଁନ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ହେଲେ ଆଇବା 5 ଦିନ ତକ୍ କେତେଟା ଜାଗାନୁ ଜବର ବର୍ଷା ହୋଇପାରେ ବୋଲି ବିଭାଗ ତରଫୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଇବା 24 ଘଣ୍ଟାଥି କେନ୍ଦୁଝର ବାଲେଶ୍ୱର ମୟୂରଭଞ୍ଜ କେନ୍ଦ୍ରାପଡ଼ା ଆର୍ ଭଦ୍ରକର ଗୋଟେ ଯୁଡ଼େ ଜାଗାନୁ ବର୍ଷା ହୋଇପାରେ। ଏତାର ସହିତ ଉତ୍ତର ଆର୍ ଦକ୍ଷିଣ ଉପକୂଳର କେତେଟା ଜାଗାନୁ ଘଡ଼ଘଡ଼ି ସହିତ 30-40 କିଲୋମିଟର ବେଗଥି ପବନ ବୋହିବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ଶେଷେ ମୁଖ୍ୟ ଖବର ଫେରଘାଏ ବିଜେପିର ବରିଷ୍ଠ ନେତା ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ କିଛି ସମୟ ଆଗରୁ ଓଡ଼ିଶାନୁ ପହଞ୍ଚବେ। ଭୁବନେଶ୍ୱରନୁ କରିବେ ରୋଡ୍ ଶୋ। ପବିତ୍ର ଅକ୍ଷିତୃତୀୟା ଥି ଶ୍ରୀକ୍ଷେତ୍ର ପୁରୀନୁ ଅନୁକୂଳ ହେଲା ମହାପୁରୁମାନଙ୍କର ରଥ ତିଆରି କାମ। ରାଜ୍ୟର ଭିନ୍ ଭିନ୍ ଜାଗାନୁ କରାଗଲା ଅଠିମୁଠି ଅନୁକୂଳ। ଶୀତଳଷଷ୍ଠୀ ଯାତ୍ରା ଲାଗି ଉଠିଲା ଥାଲ। ଓଡ଼ିଶା ହାଇକୋର୍ଟ ସହିତ ଭିନ୍ ଭିନ୍ ଅଦାଲତନୁ ଆଇବା କାଲି ହେବା ରାଷ୍ଟ୍ରୀୟ ଲୋକ ଅଦାଲତ ଆଉ ରାଜ୍ୟ ଆଇବା 5 ଦିନ ତକ୍ ନାଇଁ ବଦଳିପା କେତେଟା ଜାଗାନୁ ବର୍ଷାର ସମ୍ଭାବନା। আজর আঞ্চলিক খবর এনু শেষ হল জুহার।